ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବା କ୍ୟାଲ୍ ମହାରାଷ୍ଟ୍ରର ଜଲଗାଓଁ ଲଖପତି ଦିଦିମାନଙ୍କ ସାଙ୍ଗେ କରବେ କଥାବାର୍ତ୍ତା। 11 ଲକ୍ଷ ନୂଆ ଲଖପତି ଦିଦିଙ୍କୁ ଦିଆଯିବା ସାର୍ଟିଫିକେଟ୍। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଆବା କ୍ୟାଲ୍ ସକାଳ ବେଳା 11 ବଜେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡାକ୍ତରୀ ପାଠ୍ୟକ୍ରମଟି ନାଁ ଲେଖା ଲାଗି ସାୟିଧାନିକ ନିୟମ ଅନୁସାରେ ସଂରକ୍ଷଣ ଦେବାରକେ ବିଧାନସଭାଟି ବାଚସ୍ୱତିଙ୍କ ଦୃଷ୍ଟି ଆକର୍ଷଣ କଲେ ବିରୋଧୀ ଦଳର ସଦସ୍ୟ। ଆଉ ଯୁକ୍ତ ତିନିଥି ପହିଲା କ୍ଷେପେ ନାଁ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ 2 ନମ୍ଘର କ୍ଷେପେ ଭିଲ୍ ଏଡମିସନ୍ ପ୍ରକ୍ରିୟାଟି ଭାଗ ନେଇପାରବେ କହିଲେ ବିଭାଗୀୟ ମନ୍ତ୍ରୀ। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବା କ୍ୟାଲ୍ ମହାରାଷ୍ଟ୍ରର ଜଲଗାଓଁ ଲଖପତି ଦିଦିମାନଙ୍କ ସାଙ୍ଗେ କଥାବାର୍ତ୍ତା କରିବେ। ଏତାର ସହିତ 11 ଲକ୍ଷ ନୂଆ ଲଖପତି ଦିଦିଙ୍କୁ ସାର୍ଟିଫିକେଟ୍ ଦେବେ। ଏ କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ 5,000 କୋଟି ଟଙ୍କାର ବ୍ୟାଙ୍କ ଋଣ ଭିଲ୍ ମଞ୍ଜୁର କରିବେ, ଯେଉଁଥିଲାଗି 25 ଲକ୍ଷ 8,090 ଆଉ 2,35,400 ସ୍ୱୟଂ ସହାୟକ ଗୋଷ୍ଠୀ ଲାଭ ପାଇବେ। 34 ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପାଖାପାଖି 30,000 ଜାଗାନ ପ୍ରଧାନମନ୍ତ୍ରୀ ଆବାସୀ ଜରିଏ ଏ କାର୍ଯ୍ୟକ୍ରମଟି ଯୋଡ଼ି ହେବେ। ଏଥି ଓଡ଼ିଶାର 97,200 ଲଖପତି ଦିଦିଙ୍କୁ ପ୍ରମାଣପତ୍ର ମିଳିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବା କ୍ୟାଲ୍ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 113 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଆ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ତା'ର ପ୍ରସାରଣ କରାଯିବା। ଭୁବନେଶ୍ୱରର 5 ନମ୍ଘର ୟୁନିଟ୍ ନଥିବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠନ ସୋମବାର 26 ତାରିଖ ଦିନ ଜନଶୁଣାଣି ବନ୍ଦ ରହିବା। ସେଦିନ ସରକାରୀ ଛୁଟି ଦିନ ଥିବାରୁ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏ ବାବଦେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। 17 ନମ୍ଘର ବିଧାନସଭାର 2 ନମ୍ଘର ଅଧିବେଶନର 5 ନମ୍ଘର ଦିନେ ଆଜି ବିରୋଧୀ ଦଳର ସଭ୍ୟମାନେ ଭିନ୍ ଭିନ୍ ପ୍ରସଙ୍ଗଥି କିଲ୍ଲା ଗୋଗା କରବାରୁ ଗୃହର କାମ ବାଧା ହୋଇଥିଲା। ବାଚସ୍ୱତି ସୁରମା ପାଢ଼ୀ ପହିଲା ଗୃହକେ 10 ବଜେନୁ 11 ବାଜିକରି 57 ମିନିଟ୍ ଆଉ ପଛେ ମଧ୍ୟାହ୍ନର 12 ବଜେନୁ ଉପରବେଳାର 4 ବଜେ ତକ୍ ମୁଲତବୀ ରଖିଥିଲେ। ଶୂନ୍ୟକାଳତି କଂଗ୍ରେସ ଦଳର ନେତା ରାମଚନ୍ଦ୍ର କାଡ଼ାମ ଗୃହର ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ। ବାଚସ୍ୱତିଙ୍କ ଦୃଷ୍ଟି ଆକର୍ଷଣ କରିକରି ଶ୍ରୀ କାଡ଼ାମ କହିଥିଲେ ଯେ ରାଜ୍ୟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଆଉ ଅଲଗା ପଛୁଆ ବର୍ଗର ମୋଟ ଜନସଂଖ୍ୟାର ଶତକଡ଼ା 94% ଅଛନ୍, ହେଲେ ସେମାନଙ୍କୁ ସମ୍ଭିଧାନ ଦେଇଥିବାର ସଂରକ୍ଷଣ ବ୍ୟବସ୍ଥା ନାଇଁ ମିଳିପାରବାର। ଖାସକରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗକେ ସଂଖ୍ୟା ଅନୁପାତି ଉଚ୍ଚଶିକ୍ଷା କ୍ଷେତ୍ରଟି ଖାଲି 20% ସଂରକ୍ଷଣ ଦିଆଯାଉଛି, ସେନ୍ତା ପଛୁଆ ବର୍ଗଙ୍କୁ 27% ସଂରକ୍ଷଣ ନିୟମ ଥିଲେ ଭିଲ୍ ଇଟାକେ ବହୁତ ବଛର ହେବା ସରକାର ପାଳନ ନାଇଁ କରବାର, ଯେଉଁଥିଲାଗି ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ଡାକ୍ତରୀ ଛାତ୍ରଛାତ୍ରୀମାନେ ନାଁ ଲେଖାଇବାର ଲାଗି ଉଚିତ ସ୍ଥାନ ସଂରକ୍ଷଣ ନାଇଁ ପାଇପାରବାର। ବିଜେଡି ବିଧାୟକ ଅରୁଣ କୁମାର ସାହୁ ଭିଲ୍ ଗୃହନ ସମାନ ଦାବି ଉଠାଇଥିଲେ। ଇନ ଜନେ ଦିଆଯାଇପାରେ ଯେ ଏବେ 29 ତାରିଖରୁ ଡାକ୍ତରୀ ପାଠ୍ୟକ୍ରମଟି ନାଁ ଲେଖା ପ୍ରକ୍ରିୟା ମୂଲ ହେବା। ନାଁ ଲେଖା ପ୍ରକ୍ରିୟାଟି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଆଉ ଅଲଗା ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସାୟିଧାନିକ ନିୟମ ଅନୁସାରେ ସ୍ଥାନ ସଂରକ୍ଷଣ କରିବାର ଲାଗି ଗୃହତି ବାଚସ୍ୱତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଲ ଆର୍ ମାଧବ ଧଡ଼ାଙ୍କ ବିରୋଧଟି ଆଜି ବିଧାନସଭାତି ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ପ୍ରଶ୍ନକାଳଥି ଗଲାକେଲ ଦୁଇ ବିଧାୟକ ଗୃହନ ବିଶୃଙ୍ଖଳିତ ଆଚରଣ ଦେଖବାର ଅଭିଯୋଗ ହୋଇଥିଲା। ଶାସକ ଦଳର ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ଆଜି ଗୃହନ ଏହି ଦୁଇ ବିଧାୟକଙ୍କ ବିରୋଧଟି ନିନ୍ଦା ପ୍ରସ୍ତାବ ଆଗତ କରିବାର ଲାଗି ଦାବି କରିଥିଲେ। ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏହି ପ୍ରସ୍ତାବ ଆଗତ କରିଥିଲେ। ପ୍ରସ୍ତାବକେ ଆଗତ କରିକରି ଶ୍ରୀ ପ୍ରଧାନ କହିଥିଲେ ଯେ ଦୁଇ ବିଧାୟକ ଉଦ୍ଦେଶ୍ୟମୂଳକ ଭାବେ ଗୃହ କାର୍ଯ୍ୟକରି ବାଧା ସୃଷ୍ଟି କରିଥିଲେ। ସଂସଦୀୟ ପରମ୍ପରା ଅନୁସାରେ ବାଚସ୍ୱତିଙ୍କ ସାମ୍ନାଥି ଅଶୋଭନୀୟ ଆଚରଣ ଦେଖାବାରଟା ଗୋଟିଏ ନିନ୍ଦନୀୟ କାମ ହେ। ଶାସକ ଦଳର ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଉପରେ ଗୃହନ ଧ୍ୱନମତ ଥି ଦୁଇ ବିଧାୟକଙ୍କ ବିରୋଧ ନିନ୍ଦା ପ୍ରସ୍ତାବ ପାରିତ ହୋଇଥିଲା। ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଯୁକ୍ତ ତିନି ପାଠ୍ୟକ୍ରମଟି ପହିଲା କ୍ଷେପେ ଭାଗ ନେଇକରି ନାଁ ଲେଖାଇ ସାରିଥିବାର ଛାତ୍ରଛାତ୍ରୀମାନେ ଭିଲ୍ 2 ନମ୍ଘର କ୍ଷେପ ଏଡମିସନ୍ ପ୍ରକ୍ରିୟାଟି ଭାଗ ନେଇପାରିବେ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଶ୍ରୀ ସୁରଜ ଗୋଟିଏ ପ୍ରେସ୍ ଇସ୍ତେହାରଟି କହିଛନ୍ ଯେ ଯୁକ୍ତ ତିନି 2 ନମ୍ଘର କ୍ଷେପ ନାଁ ଲେଖା ଗଲା 12 ତାରିଖରୁ ମୂଲ ହୋଇଛି ଆଉ ଏହି ପ୍ରକ୍ରିୟା ଏବେ 26 ତାରିଖ ତକ୍ ଚାଲବା। ଏ ବାବଦେ ଗୋଟିଏ ଗାଇଡ୍ଲାଇନ୍ ଉଚ୍ଚଶିକ୍ଷା ବିଭାଗ ତରଫୁ ବାହାରିଥିଲା, ଯେଉଁଥି ପହିଲା କ୍ଷେପେ ନାଁ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ 2 ନମ୍ଘର କ୍ଷେପଟି ଭାଗ ନାଇଁ ନେଇପାରନ୍ ବୋଲି କୁହାଯାଇଥିଲା। ହେଲେ ଦୁଇ ନମ୍ଘର ଖେପେନ୍ ନାଁ ଲେଖା ଆରମ୍ଭ ହେବାର ଉତରୁ ବହୁତ ଛାତ୍ରଛାତ୍ରୀ ଆଉ ଅଭିଭାବକମାନଙ୍କ ତରଫ ଗାଇଡ୍ଲାଇନ୍ଟି ସଂଶୋଧନ କରିକରି ପହିଲା ଖେପେନ୍ ନାଁ ଲେଖି ସାରିଥିବାର ଛାତ୍ରଛାତ୍ରୀଙ୍କୁ ନିଜର ମନପସନ୍ଦର କଲେଜ ଆଉ ପାଠ୍ୟକ୍ରମଟି ନାଁ ଲେଖାବାର ଲାଗି ଆଉଥରେ ସୁଯୋଗ ଦେବାର ଲାଗି ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଥିଲା। ଇତାକେ ନଜରଟି ରଖିକରି ପହିଲା ଖେପେ ନାଁ ଲେଖି ସାରିଥିବା ଛାତ୍ରଛାତ୍ରୀମାନେ ଦୁଇ ନମ୍ଘର ଖେପ୍ଥି ଫେରଥରେ ଆବେଦନ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ କରିଥିବାର ମାର୍ଗଦର୍ଶିକା ଏସ୍ଓପି ଅନୁସାରେ ପୁରୀ ଶ୍ରୀମନ୍ଦିରର ବାହାରେ ଆର୍ ଭିତର ରତ୍ନଭଣ୍ଡାରନ ସବୁ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ଋତୁରୁ ଏଏସ୍ଆଇ ଇତାର ସଂରକ୍ଷଣ ଆର୍ ମରାମତି କାମ କରବା। ହେଲେ ଇତାର ଆଘନୁ ପରିଚାଳନା କମିଟି ନିଷ୍ପତ୍ତି ଆଧାରିତି ଏଏସ୍ଆଇ ତରଫ ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ କରାଯିବାର୍କେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଏଏସ୍ଆଇକେ ଚିଠି ଲେଖିଛନ୍। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିକରି ଏ ସର୍ଭେ କରାଯିବା ଲାଗି ଅନୁରୋଧ କରାଯାଇଛି। ରତ୍ନଭଣ୍ଡାର ସାମଗ୍ରିକ ବୈଷୟିକ ଯାଞ୍ଚ ଶେଷ ହେବାର ଉତରୁ ସାଙ୍ଗେ ସାଙ୍ଗେ ସଂରକ୍ଷଣ ଆର୍ ମରାମତି କାମ ମୂଲ କରବାର ଲାଗି ଏଏସ୍ଆଇ ଅନୁରୋଧ କରାଯାଇଛି। ରତ୍ନଭଣ୍ଡାରର ମରାମତି ଉତରୁ ଅସ୍ଥାୟୀ ଭାବେ ରଖାଯାଇଥିବା ଶ୍ରୀଜୀଉମାନଙ୍କର ଅଳଙ୍କାର ଆଉ ମୂଲ୍ୟବାନ ଜିନିଷମାନଙ୍କର ଗନ୍ତିମନ୍ତି କରାଯାଇକରି ଫେର୍ ଥରେ ରତ୍ନଭଣ୍ଡାରକେ ନିଆଯିବା ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କହିଛନ୍। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇ କଲେଜମାନଙ୍କେ ଖାଲି ପଡ଼ିଥିବାର ସିଟ୍ ଥି ନାଁ ଲେଖାବାର ଲାଗି ଦୁଇ ନମ୍ଘର ଖେପ୍ ଏବା ମାସର ଛଅ ତାରିଖନ ମୂଲ ହେବା। ଅନ୍ଲାଇନ୍ ଜରିଆ ସାମ୍ସ ଓଡ଼ିଶା ୱେବ୍ସାଇଟ୍ ଥି ନାଁ ଲେଖା ହେବା। ଦୁଇ ନମ୍ଘର ଖେପ୍ ନାଁ ଲେଖା ଏବା ମାସର ତେର ତାରିଖ ତକ୍ ଚାଲବା। ନୂଆପଡ଼ା ଜିଲ୍ଲା ସିନାପାଲିଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଆଜି ଗୋଟିଏ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଇ ଉଦୟ ହୋଇଥିବାର ଗୋଟିଏ ଉତ୍ସବ ଥି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ତହସିଲଦାର ରୂପାଞ୍ଜଳି ମାଝୀ, ନିଖିଲ ଓଡ଼ିଶା ମେହେର ସମାଜ ସଭାପତି ବୈଶମ୍ପାୟନ ମେହେର, ନାଗରିକ କମିଟିର ଅଧ୍ୟକ୍ଷ ଡମରୁଧର ମେହେର, ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର ପ୍ରମୁଖ ଯୋଗ ଦେଇଥିଲେ। ଯୁବ ଦକ୍ଷତା ବିକାଶ ଲାଗି ସ୍କିଲ୍ ଇଣ୍ଡିଆ ମିଶନ ଆଉ ସ୍କିଲ୍ ଇନ୍ ଓଡ଼ିଶାର ସହଯୋଗତି ସାରା ରାଜ୍ୟ ବୁଲୁଥିବାର କୌଶଲ ରଥ ଆଷ୍ଟାନୁ ସୁବର୍ଣ୍ଣପୁର ଜିଲ୍ଲାନ ବୁଲବାର ମୂଲ କରିଛି। ଏଟାକି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର ସାଗୁଆ ପତାକା ଦେଖିକରି ମୂଲ କରିଥିଲେ। ଏ ରଥ ଜିଲ୍ଲାର ଅଠରଟା ଶିକ୍ଷାନୁଷ୍ଠାନ ଯାଇକରି ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନ ଆଉ ଅର୍ଥନୈତିକ ବିକାଶ, ଡିଜିଟାଲ୍ ଜ୍ଞାନର ବିକାଶ ଲାଗି କାମ କରବା। ଆଗ୍ରହୀ ବିଦ୍ୟାର୍ଥୀମାନଙ୍କ ଲାଗି କୌଶଲ ରଥନ ଭିନ୍ ଭିନ୍ ଅତ୍ୟାଧୁନିକ ଉପକରଣ ଖଞ୍ଜା ଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ବ୍ୟବହାରିକ ଜ୍ଞାନ ଦେବାର ଲାଗି ସ୍ୱତନ୍ତ୍ର ତାଲିମଦାତା ରହିଛନ୍। ମହାନଦୀ ଟିକରପଡ଼ା ଇଲାକାନୁ ଆସିକରି ମର୍ଯ୍ୟାଦା କୁଦ୍ଠାନୁ କଡ୍ଡି ଆର୍ ହାଡ୍ଗାଁ ଭିତରେ ଦୁଇଟା ମଗର ଚଳପ୍ରଚଳ କରୁଛନ୍। ବହୁତ ମର୍ଯ୍ୟାଦା କୁଦ୍ଠାନେ ଦେଖାଦେଇଥିବାର ମଗରର ଲମ୍ବା ସାତ ଫୁଟ ହୋଇଥିବାର ବେଳେ କଡ୍ଡି ଆର୍ ହାଡ୍ଗାଁ ପାଖେ ଦେଖାଦେଇଥିବାର ମଗରର ଲମ୍ବା ଏଗାର ଫୁଟ ହେବା ବୋଲି ଅନୁମାନ କରାଯାଉଛି। ଜଙ୍ଗଲ ବିଭାଗ ଏମାନଙ୍କୁ ସୁରକ୍ଷା ଉପରେ ନଜର ରଖିଛି ଆଉ ଲୋକ ନୁଏତ୍କେ ନାଇଁ ଯିବାର୍କେ କୁହାଯାଇଛି। ବୌଦ୍ଧ ଜିଲ୍ଲା ତେଲିବନ୍ଠାରେ ଆୟୁଷ ଫାଉଣ୍ଡେସନ ଆର୍ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ଗୋଟିଏ ଆର୍ଥିକ ସାକ୍ଷରତା ଆଉ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଆୟୁଷ ଫାଉଣ୍ଡେସନ ଅଧ୍ୟକ୍ଷ ବିଶିକେଶନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ନିଜ ଟଙ୍କାକେ ଡାକଘରେ ସ୍ୱୀକୃତି ପାଇଥିବା ବ୍ୟାଙ୍କ ଜମା କରିକରି ସୁରକ୍ଷିତ ରଖିବାର ବାବଦେ ଆଲୋଚନା କରାଯାଇଥିଲା। ଇତାର ସହିତ ସାଇବର ଠକେଇ ଲାଗି ସମକୁ ସଚେତନ କରାଯାଇଥିଲା। ବୌଦ୍ଧ ଜିଲ୍ଲାର ଶିଶୁ ମୃତ୍ୟୁ ଆଉ ମାତୃମୃତ୍ୟୁ ରୋକବାର ଲାଗି ମମତା ଯୋଜନା ପୋଷଣ ଯୋଜନାଥି କେନ୍ସି ହିତାଧିକାରୀ ଯେନ୍ତା ଛାଡ଼ି ନାହିଁ ହେବେ ସେଥିର୍ଲାଗି ଯତ୍ନବାନ ହେବାର୍କେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ନିର୍ଦ୍ଦେଶ ଦେଇଛନ୍। ଜିଲ୍ଲାପାଳଙ୍କର ସଭାଗ୍ରହଣ ଜିଲ୍ଲାସ୍ତରୀୟ ସମାଜ ମଙ୍ଗଲ ବିଭାଗର ଭିନ୍ ଭିନ୍ ସମୀକ୍ଷା କରିକରି ଜିଲ୍ଲାପାଳ ଶ୍ରୀ ପଣ୍ଡା ସମସ୍ତଙ୍କୁ ଠିକ୍ ସମୟ ସ୍ୱଚ୍ଛତା ଆଉ ନିୟମ ଅନୁସାରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକଟି ସମନ୍ୱିତ ଶିଶୁ ବିକାଶ ଯୋଜନାମାନଙ୍କର ସଫଳ ପରିଚାଳନା ଲାଗି ଟିକ୍ନିକ୍ ଆଲୋଚନା କରାଯାଇଥିଲା। ହୀରାକୁଦ ଜଳଭଣ୍ଡାର ଉପରମୁଡ଼େ ଜବର ବର୍ଷା ହେବାରୁ ଜଳଭଣ୍ଡାର ଜଳସ୍ତର ବଢ଼ିଛି। ସେଥିଲାଗି ଏଚ୍ଏନ୍ ଜଳଭଣ୍ଡାରୁ ଚଉଦଟା ଗେଟ୍ ଖୋଲାଯାଇକରି ଫି ସେକେଣ୍ଡ ଥି 2,57,147 ଘନଫୁଟ ପାନ୍ ଛଡ଼ାଯାଉଥିବା ବେଳେ 2,68,194 ଘନଫୁଟ ପାନ୍ ଜଳଭଣ୍ଡାରକେ ଆସୁଛି। ଆଜି ସଞ୍ଜବେଳର 6 ବଜେ ତକ ଜଳଭଣ୍ଡାରର ଜଳସ୍ତର 621.52 ଫୁଟ ରହିଥିଲା। ଉତ୍ତର ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବ ଥି ଆବା ଦୁଇ ଦିନ ତକ ରାଜ୍ୟର ବଡ଼ଭାଗୀ ଜିଲ୍ଲାର ବର୍ଷାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ କୁହାଯାଇଛି। ସମ୍ଭଲପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଦେବଗଡ଼, ବରଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲା ସହିତ ଆଉ କେତେଟା ଜିଲ୍ଲାର ଆବା କାଲି ସକାଳ ତକ ଜବର ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପାଣିପାଗ ବିଭାଗ ତରଫ ଏହି ଜିଲ୍ଲାମାନଙ୍କେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକ୍ୟାଲ ମହାରାଷ୍ଟ୍ର ଜଲଗାଓଁ ଲଖପତି ଦିଦିମାନଙ୍କ ସାଙ୍ଗେ କରିବେ କଥାବାର୍ତ୍ତା। 11 ଲକ୍ଷ ନୂଆ ଲଖପତି ଦିଦିଙ୍କୁ ଦିଆଯିବା ସାର୍ଟିଫିକେଟ୍। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଆବାକ୍ୟାଲ ସକାଳ 11 ବଜେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉର୍ ଯୁକ୍ତ ତିନି ପହିଲା ଖେପେ ନାଁ ଲେଖି ସାରିଥିବା ଛାତ୍ରଛାତ୍ରୀମାନେ ଦୁଇ ନମ୍ଘର ଖେପେ ଭିଲ୍ ଆଡ୍ମିସନ୍ ପ୍ରକ୍ରିୟାରେ ଭାଗ ନେଇପାରିବେ କହିଲେ ବିଭାଗୀୟ ମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଶେଷ ହେଲା।